ଆକାଶବାଣୀ ସମ୍ବାଦ ପଢୁଛନ୍ତି ବୀରଞ୍ଚି ନାରାୟଣ ସେଠୀ। ଭୁଟାନ ରାଜା ଜିଗ୍ମେ ଖେସର ନାମ୍ଗେଲ୍ ୱାଙ୍ଗଚୁକ୍ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଦ ଡ୍ରକ୍ ଗ୍ୟାଲୋପ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂଷିତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଆଜି ରୋଜ୍ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଛି। ବିହାରର ସପୁଲ ଜିଲ୍ଲା ପୋଲ ଭୁଷୁଡ଼ିବା ଘଟଣାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆ ଲିମିଟେଡ୍ ଉପରେ 8 ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି ଏବଂ ଗାଜାରେ ଯୁଦ୍ଧବିରତି ପାଇଁ ଏକ ପ୍ରସ୍ତାବ ଉପରେ ଆଜି ଜାତିସଂଘ ନିରାପତ୍ତା ପରିଷଦରେ ମତଦାନ ହେବ। ଭୁଟାନ ରାଜା ଜିଗ୍ମେ ଖେସର ନାମ୍ଗେଲ୍ ୱାଙ୍ଗଚୁକ୍ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଦ ଡ୍ରକ୍ ଗ୍ୟାଲୋପ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂଷିତ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କ ଜୀବନର ଏହା ଏକ ସ୍କରଣୀୟ ଦିବସ। ସେ କହିଛନ୍ତି ପ୍ରତ୍ୟେକଟି ପୁରସ୍କାରର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି, କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଅନ୍ୟ ଏକ ଦେଶରୁ ସମ୍ମାନିତ ହୋଇଥାନ୍ତି ସେତେବେଳେ ଦୁଇଟିଯାକ ଦେଶ ଠିକ୍ ଦିଗରେ ଅଗ୍ରସର ହେଉଥିବାର ଜଣାପଡ଼ିଥାଏ। ସେ କହିଛନ୍ତି ଏହି ସମ୍ମାନ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଏହା 140 କୋଟି ଭାରତୀୟଙ୍କର ସଫଳତା। ପ୍ରତ୍ୟେକ ଭାରତୀୟଙ୍କ ପକ୍ଷରୁ ସେ ଏହି ସମ୍ମାନକୁ ଗ୍ରହଣ କରିଛନ୍ତି ଓ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ଭୁଟାନ ରାଜାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଦୁଇ ନେତା ଭାରତ ଭୁଟାନ ବନ୍ଧୁତା ଉପରେ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହା ବ୍ୟତୀତ ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରାଯାଇଛି। ଭାରତ ଓ ଭୁଟାନ ସେମାନଙ୍କ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟବ୍କେ ଉପସ୍ଥିତ ଥିଲେ। ପେଟ୍ରୋଲିୟମ୍ ଓ ତୈଳ ଯୋଗାଣ, ଶକ୍ତି ସହଯୋଗ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଔଷଧୀୟ ସାମଗ୍ରୀଗୁଡ଼ିକର ପରୀକ୍ଷଣ ସମେତ ଅନେକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଛି। ଏହାବ୍ୟତୀତ ମହାକାଶ ସହଯୋଗ ପାଇଁ ଏକ ଯୁଗ୍ମ କ୍ରିୟାନୁଷ୍ଠାନ ଯୋଜନା ଉପରେ ସହମତି ସୃଷ୍ଟି ହୋଇଛି। ଭାରତର ନ୍ୟାସନାଲ୍ ନଲେଜ୍ ନେଟ୍ୱର୍କ ଓ ଭୁଟାନର ଡ୍ରଗ୍ସ ରିସର୍ଚ୍ଚ ଆଣ୍ଡ ଏଜୁକେସନ୍ ନେଟ୍ୱର୍କ ମଧ୍ୟରେ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତାରେ ଦ୍ୱିପକ୍ଷୀୟ ସମ୍ପର୍କ ଓ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଥିମ୍ପୁଠାରେ ଏକ ହସ୍କିଟାଲକୁ ଉଦ୍ଘାଟନ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କର ଭୁଟାନ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବ। ଭାରତ ଭୁଟାନର ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରୁଛି। ଭୁଟାନର ଜଳବିଦ୍ୟୁତ୍ ପ୍ରକଳ୍ପ, ଡିଜିଟାଲାଇଜେସନ୍, ଆର୍ଥିକ କ୍ଷେତ୍ର ଓ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ଭାରତ ସହାୟତା କରୁଛି। ଏହାବ୍ୟତୀତ ଇ ବିଜିନେସ୍, ନ୍ୟାସନାଲ୍ ସିଙ୍ଗଲ୍ ୱିଣ୍ଡୋ, ଭୁଟାନ ଇଷ୍ଟିଗ୍ରେଟେଡ୍ ଟ୍ୟାକ୍ସ ସିଷ୍ଟମ୍, ଇଷ୍ଟିଗ୍ରେଟେଡ୍ ସିଟିଜେନ୍ ସର୍ଭିସ୍ ଓ ଡିଜିଟାଲ୍ ସ୍କୁଲ୍ ଭଳି କ୍ଷେତ୍ରରେ ଭାରତ ସହାୟତା କରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଆଜି ରୋଜ୍ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତାଙ୍କୁ 10 ଦିନ ପାଇଁ ହାଜତକୁ ନେବାକୁ ଚାହିଁଥିଲା। ଶ୍ରୀ କେଜରିୱାଲ୍ 9 ଥର ଇଡିର ସମନକୁ ଏଡ଼ାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଶ୍ରୀ କେଜରିୱାଲ୍ ତାଙ୍କର ଗିରଫ ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ। ଶ୍ରୀ କେଜରିୱାଲ୍ ନିମ୍ନ ଅଦାଲତରେ ସମନକୁ ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କର ଓକିଲ କହିଥିଲେ। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କେଜରିୱାଲ୍ଙ୍କ ପକ୍ଷରୁ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠରେ ଏ ବିଷୟ ଉତ୍ଥାପନ କରିଥିଲେ। ଆବେଦନ ପ୍ରତ୍ୟାହାର କରିବା ପାଇଁ ଅନୁମତି ଦେବାକୁ ସେ ଅଦାଲତଙ୍କୁ ନିବେଦନ କରିଥିଲେ। ଗତ ରାତିରେ ଇଡି ଶ୍ରୀ କେଜରିୱାଲ୍ଙ୍କୁ ଗିରଫ କରିଥିଲା। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିଥିଲେ। ଏହି ଘଟଣା ପରେ ଦିଲ୍ଲୀ ପୁଲିସ୍ ତାଙ୍କ ବାସଭବନ ଚତୁଃପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ବିହାରର ସପୁଲ ଜିଲ୍ଲା ପୋଲ ଭୁଷୁଡ଼ିବା ଘଟଣାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସହ କଥାବାର୍ତ୍ତା ବେଳେ ସପୁଲ ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଲ କୁମାର କହିଛନ୍ତି ଦୁର୍ଘଟଣାରେ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ 10 ଜଣ ଆହତ ହୋଇଛନ୍ତି। ସେ କହିଛନ୍ତି ପ୍ରାଥମିକ ପ୍ରମାଣରୁ ନିର୍ମାଣାଧୀନ ପୋଲ ଖସିଯାଇଥିବାର ଅନୁମାନ କରାଯାଉଛି। କିଛି ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବାର କୁହାଯାଉଛି। ସେ କହିଛନ୍ତି ଏକ 3 ଜଣିଆ କେନ୍ଦ୍ରୀୟ ଟିମ୍ ଦୁର୍ଘଟଣାର ତଦନ୍ତ କରିବେ। ଜିଲ୍ଲାପାଳ କହିଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ, ଆହତମାନଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ସେହି ପୋଲଟି କୋଶି ନଦୀ ଉପରେ ସପୁଲ ଓ ମଧୁବନୀ ଜିଲ୍ଲା ମଧ୍ୟରେ ନିର୍ମିତ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିର୍ବାଚନ କମିଶନ 2024 ସାଧାରଣ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ 2100 ଜଣ ପର୍ଯ୍ୟବେକ୍ଷକ ମୁତୟନ ହେବେ। ସେହି ପର୍ଯ୍ୟବେକ୍ଷକମାନେ ଜିଲ୍ଲା ନିର୍ବାଚନ ଅଫିସର ଓ ରିଟର୍ଣ୍ଣିଂ ଅଫିସରମାନଙ୍କ ଉପରେ ତଦାରଖ କରିବେ। ପର୍ଯ୍ୟବେକ୍ଷକମାନଙ୍କର ମୁଖ୍ୟ କାର୍ଯ୍ୟ ମଧ୍ୟରେ ନିର୍ବାଚନ ସମୟରେ ବଳପ୍ରୟୋଗ, ପ୍ରଲୋଭନ କିମ୍ବା ଭୟ ପ୍ରଦର୍ଶନକୁ ରୋକିବା ସ୍ଥାନ ପାଇବ। ସେମାନେ ମଧ୍ୟ ନିରାପତ୍ତା ବାହିନୀ ଯବାନମାନଙ୍କର ମୁତୟନ ଓ ସେମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିବେ। ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଲାଗି ଭୋଟିଂ ମେସିନ୍ ଓ କର୍ମଚାରୀମାନଙ୍କ ଉପରେ ସେମାନଙ୍କୁ ତୀକ୍ଷ୍ଣ ନଜର ରଖିବାକୁ ହେବ। ପର୍ଯ୍ୟବେକ୍ଷକମାନେ ମୁତୟନ ହୋଇଥିବା ନିର୍ବାଚନ ମଣ୍ଡଳୀ ମଧ୍ୟରେ ସେମାନଙ୍କୁ ରହିବାକୁ ପଡ଼ିବ। ସେମାନଙ୍କର ଯୋଗାଯୋଗ ଠିକଣା ଓ ମୋବାଇଲ୍ ନମ୍ଘର ବିଭିନ୍ନ ୱେବ୍ସାଇଟ୍ ଓ ଗଣମାଧ୍ୟମରେ ଉପଲବ୍ଧ ହେବ। ସେମାନେ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକୁ ବାରମ୍ଭାର ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ସହଜ କରିବା ଲାଗି ପର୍ଯ୍ୟବେକ୍ଷକମାନେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ସହିତ ଯୋଗାଯୋଗ କରିବେ। ଉତ୍ତରାଖଣ୍ଡରେ ଅଲ୍ମୋଡ଼ା ଓ ହରିଦ୍ୱାର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀମାନେ ସେମାନଙ୍କର ମନୋନୟନପତ୍ର ଦାଖଲ କରିଛନ୍ତି। ଅଲ୍ମୋଡ଼ାରୁ ଅଜୟ ତାମ୍ତା ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ତ୍ରିବେନ୍ଦ୍ର ସିଂ ରାବତ୍ ହରିଦ୍ୱାରରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ନିର୍ଦ୍ଦଳୀୟ ବିଧାୟକ ଉମେଶ କୁମାର ହରିଦ୍ୱାର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଇତିମଧ୍ୟରେ କଂଗ୍ରେସ ପ୍ରାର୍ଥୀମାନେ ଲୋକସଭା ନିର୍ବାଚନ ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି। ଉତ୍ତରାଖଣ୍ଡରେ ଏପ୍ରିଲ 19 ତାରିଖରେ 5ଟିଯାକ ଲୋକସଭା ଆସନ ପାଇଁ ମତଦାନ ହେବ। ବିଜେପି ଲୋକସଭା ନିର୍ବାଚନ ପାଇଁ 15 ଜଣ ପ୍ରାର୍ଥୀଙ୍କର ନାମ ଥିବା ଏହାର ଚତୁର୍ଥ ତାଲିକା ପ୍ରକାଶ କରିଛି। ପୁଡୁଚେରୀ ଓ ତାମିଲନାଡୁର ନିର୍ବାଚନ ମଣ୍ଡଳୀଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ନାମ ଏଥିରେ ସ୍ଥାନ ପାଇଛି। ପୂର୍ବରୁ ପାର୍ଟି 276 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିସାରିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏୟାର ଇଣ୍ଡିଆ ଲିମିଟେଡ୍ ଉପରେ 8 ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି। ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ସ ଓ ଫେଟିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ ନିୟମର ଲଙ୍ଘନ ପାଇଁ ଜୋରିମାନା ଲାଗୁ କରାଯାଇଛି। ଗତ ଜାନୁଆରୀ ମାସରେ ଡିଜିସିଏ ଏୟାର ଇଣ୍ଡିଆ ଲିମିଟେଡ୍ରେ ସରଜମିନ୍ ତଦନ୍ତ କରିଥିଲା। ଅଡିଟ୍ ସମୟରେ ପ୍ରମାଣ ସଂଗ୍ରହ କରାଯାଇ ଯାଞ୍ଚ କରାଯାଇଥିଲା। ଡିଜିସିଏ କହିଛି ତଥ୍ୟଗୁଡ଼ିକର ବିଶ୍ଳେଷଣ କରାଯିବା ପରେ ଏୟାର ଇଣ୍ଡିଆ ଲିମିଟେଡ୍ ବିମାନଗୁଡ଼ିକରେ 60 ବର୍ଷରୁ ଅଧିକ ବୟସର କର୍ମଚାରୀମାନେ କାର୍ଯ୍ୟ କରୁଥିବାର କିଛି ଦୃଷ୍ଟାନ୍ତ ନଜରକୁ ଆସିଛି। ଏହା ଏୟାରକ୍ରାଫ୍ଟ ନିୟମର ବିରୁଦ୍ଧାଚରଣ କରୁଛି। ବିମାନ ଚଳାଚଳ ସଂସ୍ଥା ମଧ୍ୟ ସାପ୍ତାହିକ ବିଶ୍ରାମ ଦେଇନଥିବାର ପ୍ରମାଣ ମିଳିଛି। ଦୂରଗାମୀ ବିମାନଗୁଡ଼ିକର ଚଳାଚଳ ସମୟରେ କର୍ମଚାରୀମାନଙ୍କୁ ଯଥେଷ୍ଟ ବିଶ୍ରାମ ଦିଆଯାଇ ନଥିବାର ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି। ଏଥିପାଇଁ ଏୟାର ଇଣ୍ଡିଆ ଲିମିଟେଡ୍କୁ ଗତ ପହିଲାରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଏହାର ଜବାବରେ ଏୟାର ଇଣ୍ଡିଆ ଲିମିଟେଡ୍ ଦେଇଥିବା ତଥ୍ୟ ସନ୍ତୋଷଜନକ ହୋଇନଥିଲା। ବେଙ୍ଗାଲୁରୁ ସଫ୍ଟୱେୟାର ଡେଭଲପ୍ମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଦେଶୀୟ ଜ୍ଞାନକୌଶଳରେ ର୍ୟାଡାର୍ ସିମୁଲେଟରର ବିକାଶ କରିଛି। 8 ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯାଇ ଗୋଆର ଆଇଏନ୍ଏସ୍ ହଂସ ନାଭାଲ୍ ଏୟାର ଷ୍ଟେସନ୍ଠାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ବିମାନ ବାହିନୀର ଏହି ଅନୁଷ୍ଠାନ ଏକ ପ୍ରମୁଖ ସଫ୍ଟୱେୟାର କମ୍ପାନୀ। ଆଭିଓନିକ୍ସ ସଫ୍ଟୱେୟାର ଡିଜାଇନ୍ ଡେଭଲପ୍ମେଣ୍ଟ ଇଷ୍ଟିଗ୍ରେସନ୍ ଟେଷ୍ଟିଂ ଓ ଏୟାର ଓର୍ଦିନେସ୍ ଭଳି କ୍ଷେତ୍ରରେ ଏହାର ବିଶେଷତ୍ୱ ରହିଛି। ଗାଜାରେ ସାଧାରଣ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଓ ପାଲେଷ୍ଟିନୀୟମାନଙ୍କୁ ସହାୟତା ପହଞ୍ଚାଇବା ଲାଗି ସ୍ଥାୟୀ ତଥା ତୁରନ୍ତ ଯୁଦ୍ଧବିରତି ଲାଗି ଏକ ପ୍ରସ୍ତାବ ଉପରେ ଆଜି ଜାତିସଂଘ ନିରାପତ୍ତା ପରିଷଦରେ ମତଦାନ ହେବ। ଅନ୍ୟପକ୍ଷରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍ ଆଜି ତେଲ୍ ଆଭିଭ୍ରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସାକ୍ଷାତ କରିଛନ୍ତି। ଯୁଦ୍ଧବିରତି ପାଇଁ ବ୍ୟାପକ କୂଟନୈତିକ ଉଦ୍ୟମର ଅଂଶସ୍ୱରୂପ ଏହି ସାକ୍ଷାତ ଆଲୋଚନା ହୋଇଛି। ପୂର୍ବରୁ ୟୁରୋପୀୟ ସଂଘ ଇସ୍ରାଏଲ୍ ହମାସ ଯୁଦ୍ଧରେ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଥିଲା। ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ୟୁରୋପୀୟ ସଂଘ ନେତାମାନଙ୍କୁ ଯୁଦ୍ଧବିରତି ପାଇଁ ନିବେଦନ କରିବା ଲାଗି ବ୍ରସେଲ୍ସକୁ ଯାତ୍ରା କରିଥିଲେ। ଭୁଟାନ ରାଜା ଜିଗ୍ମେ ଖେସର ନାମ୍ଗେଲ୍ ୱାଙ୍ଗଚୁକ୍ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଦ ଡ୍ରଗ୍ ଗ୍ୟାଲୋପ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂଷିତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଆଜି ରୋଜ୍ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଛି। ବିହାରର ସପୋଲ୍ ଜିଲ୍ଲା ପୋଲ ଭୁଷୁଡ଼ିବା ଘଟଣାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।